ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ରାଜ୍ୟସଭାରେ ଆଜି ଗୃହୀତ ହେବା ସହ ସଂସଦର ଅନୁମୋଦନ ଲାଭ କଲା ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟାମକ ବିଲ୍। ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା। ଆସନ୍ତା ଡିସେମ୍ବରରେ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରାଯିବ ବୋଲି ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ। ଏବଂ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଟାଇଟଲ ହାସଲ ପାଇଁ ଆସନ୍ତା ଶନିବାର ଡାଇମଣ୍ଡ ହାରଭର ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ହେବ ମୁକାବିଲା। ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗତମାସ 21 ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଲୋକସଭାର ଆଜିର ବୈଠକ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଅଧିବେଶନ ଅବସରରେ 14 ସରକାରୀ ବିଲ୍ ଆଗତ କରାଯାଇଥିଲା ଏବଂ ମୋଟ 12 ବିଲ୍ ପାରିତ ହୋଇଛି। ଅପରେସନ୍ ସିନ୍ଦୁର ଉପରେ ଦୁଇଦିନିଆ ସ୍ୱତନ୍ତ୍ର ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଲୋକସଭାରେ ଦେଶର ମହାକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଏକ ବିଶେଷ ଆଲୋଚନା ମଧ୍ୟ କରାଯାଇଛି। ମୋଟ 419 ତାରକାଯୁକ୍ତ ପ୍ରଶ୍ନ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କେବଳ 55 ପ୍ରଶ୍ନର ମୌଖିକ ଉତ୍ତର ପ୍ରଦାନ କରାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଦ୍ୱାରା ଗୃହ କାର୍ଯ୍ୟ ବ୍ୟାହତ ହେବା ନେଇ ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଅଧିବେଶନ କାଳରେ ମାତ୍ର 37 ଗୃହ କାର୍ଯ୍ୟ ସମ୍ଭବ ହୋଇପାରିଛି।
केवल 37 घंटे ही चर्चा कर पाए। इस सत्र में जिस भाषा का आचरण किया गया, जिस तरीके की नारेबाजी की गई, ये सदन की मर्यादाओं के अनुरूप नहीं है। हमें एक स्वस्थ परंपराओं का निर्माण करना चाहिए और हमारी कोशिश होनी चाहिए कि हम संसद के अंदर गरिमापूर्ण चर्चा करें।
ପୂର୍ବରୁ ପୂର୍ବାହ୍ନ 11:00 ବେଳେ ଲୋକସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ପ୍ରସଙ୍ଗ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର ଅଧିବେଶନ ଦୁଇଥର ମୁଲତବୀ ପରେ ଅପରାହ୍ନ 2:38 ଆରମ୍ଭ ହେବା କ୍ଷଣି ବିରୋଧୀ ଦଳଗୁଡ଼ିକ ଦ୍ୱାରା ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନେଇ ହଟ୍ଟଗୋଳ ପୁଣିଥରେ ଆରମ୍ଭ କରାଯାଇଥିଲା। ଉପାଧ୍ୟକ୍ଷ ହରିବଂଶ ବିରୋଧୀ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହଟ୍ଟଗୋଳ ମଧ୍ୟରେ ସମ୍ବିଧାନ 130ତମ ସଂଶୋଧନ ବିଲ୍ 2025, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ 2025, ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2025କୁ ଅଧିକ ଯାଞ୍ଚ ପାଇଁ ସଂସଦୀୟ ଯୁଗ୍ମ କମିଟିକୁ ପଠାଯାଇଛି। ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ୍ 2025 ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଶ୍ରୀ ହରିବଂଶ କହିଥିଲେ, ରାଜ୍ୟସଭାର ଅଧିବେଶନ ମାତ୍ର 41:15 ପାଇଁ ସମ୍ଭବ ହୋଇପାରିଛି। ଅଧିବେଶନର କାର୍ଯ୍ୟ ସଫଳତା 38.8% ସୀମିତ ରହିଛି। ଅଧିବେଶନ କାଳରେ 14 ସରକାରୀ ବିଲ୍ ଗୃହୀତ କିମ୍ବା ପ୍ରତ୍ୟାବର୍ତ୍ତନ କରାଯାଇଛି। ଅପରେସନ୍ ସିନ୍ଦୁର ଉପରେ ଗୃହରେ ବିଶେଷ ଆଲୋଚନା ମଧ୍ୟ ହୋଇଛି ବୋଲି ଶ୍ରୀ ହରିବଂଶ କହିଛନ୍ତି। ଏହାପରେ ସେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ମୌସୁମୀ ଅଧିବେଶନ ଦେଶ ଏବଂ ସରକାରଙ୍କ ପାଇଁ ଫଳପ୍ରଦ ରହିଥିଲା। ଅଧିବେଶନ ଶେଷ ହେବା ପରେ ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନେକ ନୂତନ ସଦସ୍ୟ ସଂସଦରେ କହିବାକୁ ସୁଯୋଗ ପାଇନଥିଲେ ଏବଂ ଏଥିପାଇଁ ବିରୋଧୀ ଦଳ ହିଁ ଦାୟୀ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଏବଂ ଆଲୋଚନାରେ ଅଂଶଗ୍ରହଣ କରିନଥିବାରୁ ଶ୍ରୀ ରିଜିଜୁ ବିରୋଧୀ ସଦସ୍ୟଙ୍କୁ ସମାଲୋଚନା କରିଛନ୍ତି। ଆନ୍ତର୍ଜାତିକ ମହାକାଶ ଷ୍ଟେସନ ପରିଦର୍ଶନ କରିଥିବା ପ୍ରଥମ ଭାରତୀୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳଙ୍କୁ ଅଭିନନ୍ଦନ ଜଣାଇବାକୁ ମଧ୍ୟ ବିରୋଧୀ ସଦସ୍ୟ ସହଯୋଗ କରିନଥିଲେ ବୋଲି ଶ୍ରୀ ରିଜିଜୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଗୃହ କାର୍ଯ୍ୟକୁ ଅଚଳ କରିବା ଅଗଣତାନ୍ତ୍ରିକ ବୋଲି ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି।
और सरकार के दृष्टि से ये मानसून सत्र बहुत उपयोगी सत्र रहा है, लेकिन अपोजिशन एमपीस विशेष करके जो नए एमपीस है उसको बोलने का मौका नहीं मिला। उसका जिम्मेदार है अपोजिशन पार्टी के खुद नेता लोग। हाउस को इतना डिस्टर्ब किया, इम्पोर्टेंट बिल्स पे जितना टाइम एलोटेड था उसमें भी चर्चा में भाग नहीं लिया, तो अपोजिशन पार्टीज के लिए बहुत नुकसानदायक सत्र रहा है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକାଶର ସ୍ୱପ୍ନକୁ ସାକାର କରିବା ପାଇଁ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଉପରେ ଭରସା ବୃଦ୍ଧି କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରାଜ୍ୟରେ ତୃଣମୂଳ କଂଗ୍ରେସ ବିରୁଦ୍ଧରେ ପ୍ରତ୍ୟେକ ଦିନ ଜନସାଧାରଣଙ୍କର ବିତୃଷ୍ଣା ବୃଦ୍ଧି ପାଉଛି। କୋଲକାତାରେ ଏକ ଦଳୀୟ କାର୍ଯ୍ୟକର୍ତ୍ତା ରାଲିରେ ସେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟାମକ ବିଲ୍ 2025 ଆଜି ସଂସଦର ଅନୁମୋଦନ ଲାଭ କରିଛି। ରାଜ୍ୟସଭାରେ ଏହି ବିଲ୍ ଆଜି ପାରିତ ହୋଇଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ଖେଳକୁ ପ୍ରୋହାହନ ପ୍ରଦାନ କରିବା ସହିତ ସାଧାରଣ ଜନତାଙ୍କୁ ବେଆଇନ ଅର୍ଥ କାରବାରରୁ ସୁରକ୍ଷା ଦେବା ପାଇଁ ଏହି ବିଲ୍ ଉପଯୋଗୀ ହୋଇପାରିବ। ରାଜ୍ୟସଭାରେ ବିଲ୍ଟିକୁ ଉପସ୍ଥାପନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଅନ୍ଲାଇନ୍ ମନି ଗେମିଂ ଏକ ଜନସ୍ୱାସ୍ଥ୍ୟ ବିପଦ ପାଲଟିଛି। ଅନେକ ପରିବାର ଏହାଦ୍ୱାରା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସମାଜରେ ଏହାର କୁପ୍ରଭାବ ଯୋଗୁଁ ଏଥିରେ ସଂଶ୍ଳିଷ୍ଟ ହେଉଥିବା ସାଧାରଣ ଜନତା ଠକେଇର ଶିକାର ହେଉଛନ୍ତି। ପ୍ରତିବର୍ଷ ପ୍ରାୟ 45 କୋଟି ଲୋକ ଅନ୍ଲାଇନ୍ ଗେମ୍ସରେ ପ୍ରାୟ 20,000 କୋଟି ଟଙ୍କା ହରାଉଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଇ କ୍ରୀଡ଼ା, ଅନ୍ଲାଇନ୍ ସୋସିଆଲ୍ ଗେମ୍ସ ଏବଂ ଅନ୍ଲାଇନ୍ ମନି ଗେମ୍ସ ଏହିଭଳି 3ଟି ବିଭାଗ ଏହି ବିଲ୍ରେ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
हमारे मध्यम वर्गीय परिवारों को और युवाओं को, छात्रों को, जो एक बहुत बड़ा नशा समाज में फैल रहा था ऑनलाइन मनी गेमिंग का, उससे मुक्ति दिलाई है। और साथ ही साथ ई स्पोर्ट्स और ऑनलाइन सोशल गेमिंग, जो कि समाज के लिए उपयोगी है, उसको प्रमोट करने के लिए अथॉरिटी बनाने वाला बिल आज पास किया है। मैं संसद के सभी सदस्यों को इसके लिए धन्यवाद देना चाहूँगा।
ଅନ୍ଲାଇନ୍ ମନି ଗେମିଂ ପରିଚାଳନା ଏବଂ ସହଯୋଗ ପ୍ରଦାନ କରିବା ଉପରେ ବିଲ୍ରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଉଲ୍ଲଙ୍ଘନ କ୍ଷେତ୍ରରେ 3 ବର୍ଷ ଜେଲ୍ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କୋଠାରେ ତାଙ୍କ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ରୁଷ ଦ୍ୱିପାକ୍ଷିକ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ବିଶ୍ୱର ଅନ୍ୟ ପ୍ରମୁଖ ସମ୍ପର୍କ ତୁଳନାରେ ସବୁଠାରୁ ଅଧିକ ସ୍ଥିର ରହିଛି। ଭୂ ରାଜନୈତିକ ସହଯୋଗ, ନେତୃତ୍ୱ ସମ୍ପର୍କ ଏବଂ ଲୋକପ୍ରିୟ ଭାବନା ଦ୍ୱିପାକ୍ଷିକ ସହଯୋଗର ପ୍ରମୁଖ ଦିଗ ଭାବେ ରହିଆସିଛି। ଭାରତୀୟ କୁଶଳୀ ଶ୍ରମିକ, ବିଶେଷ କରି ଆଇଟି, ନିର୍ମାଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ରୁଷର ଶ୍ରମ ଆବଶ୍ୟକତାକୁ ପୂରଣ କରିପାରିବେ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ରୁଷକୁ ଭାରତର ରପ୍ତାନୀ ବୃଦ୍ଧି କରିବା ସହିତ ଏକ ସନ୍ତୁଳିତ ଏବଂ ନିରନ୍ତର ଉପାୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟାପକ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଡକ୍ଟର ଜୟଶଙ୍କର କହିଛନ୍ତି। ନିବେଶ ଏବଂ ବାଣିଜ୍ୟ ମାଧ୍ୟମରେ ଦ୍ୱିପାକ୍ଷିକ ଶକ୍ତି ସହଯୋଗ ବଜାୟ ରହିପାରିବ। ଆଜିର ବୈଠକରେ ବୈଷୟିକ ପରିପ୍ରେକ୍ଷୀରେ ପରିବର୍ତ୍ତିତ ହେଉଥିବା ଭୂ ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ଏବଂ ବାଣିଜ୍ୟିକ କ୍ଷେତ୍ର ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଭାରତ ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରିବ ବୋଲି ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ନାରାୟଣନ୍ କହିଛନ୍ତି ଗଗନଯାନ ଅଭିଯାନ ତ୍ୱରାନ୍ୱିତ ହେଉଛି। ଏହାର 80% ପରୀକ୍ଷଣ ଇତିମଧ୍ୟରେ ସମ୍ପନ୍ନ ହୋଇସାରିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବାକି ପରୀକ୍ଷଣଗୁଡ଼ିକ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି। ଇସ୍ରୋର ଅନ୍ୟାନ୍ୟ ସଫଳତା ଉପରେ ଆଲୋକପାତ କରି ଶ୍ରୀ ନାରାୟଣନ୍ କହିଛନ୍ତି ଚଳିତ ବର୍ଷ ପର୍ଯ୍ୟନ୍ତ 196 ସଫଳତା ହାସଲ ହୋଇପାରିଛି। ଆମେରିକାର 6,500 କିଲୋଗ୍ରାମ ଓଜନ ବିଶିଷ୍ଟ ଯୋଗାଯୋଗ ଉପଗ୍ରହ ଭାରତୀୟ ଲଞ୍ଚ ପ୍ୟାଡ୍ରେ ଉତ୍କ୍ଷେପଣ କରାଯିବ। ଏପର୍ଯ୍ୟନ୍ତ ଆଦିତ୍ୟ L1ର 13 ଟେରାବିଟ୍ ତଥ୍ୟ ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଅକ୍ସିୟମ୍ 4 ମିଶନ ଉପରେ ଆଲୋକପାତ କରି ସେ କହିଛନ୍ତି ମିଶନର ସୁରକ୍ଷିତ ଉତ୍କ୍ଷେପଣକୁ ସୁନିଶ୍ଚିତ କରିବାରେ ଇସ୍ରୋର ବୈଷୟିକ ବିଶେଷଜ୍ଞତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଫାଲକନ୍ 9 ରକେଟ୍ରେ ପ୍ରଥମ ପର୍ଯ୍ୟାୟରେ ଦେଖାଦେଇଥିବା LOX ଲିକେଜ୍କୁ ଇସ୍ରୋ ସଂଶୋଧନ କରିଥିଲା ବୋଲି ଶ୍ରୀ ନାରାୟଣନ୍ କହିଛନ୍ତି। 134ତମ ଡୁରାଣ୍ଡ କପ୍ ଟ୍ରଫି ଫୁଟବଲ ଫାଇନାଲ୍ ପ୍ରତିଯୋଗିତା ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ। କୋଲକାତାର ସଲ୍ଟଲେକ୍ସ୍ଥିତ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଡାଇମଣ୍ଡ ହାର୍ବର ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଫାଇନାଲ୍ ପର୍ଯ୍ୟାୟ ମୁକାବିଲା ହେବ। ଦ୍ୱିତୀୟ ସେମିଫାଇନାଲ୍ରେ ଗତକାଲି ଡାଇମଣ୍ଡ ହାର୍ବର ଏଫ୍ସି 2-1 ଗୋଲ୍ରେ ଇଷ୍ଟ ବେଙ୍ଗଲ୍କୁ ପରାସ୍ତ କରିଛି। ପୂର୍ବରୁ ପ୍ରଥମ ସେମିଫାଇନାଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି 1-0 ଗୋଲ୍ରେ ସିଲଙ୍ଗ ଲାଜୋଙ୍ଗ ଏଫ୍ସିକୁ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ। ରାଜ୍ୟସଭାରେ ଆଜି ଗୃହୀତ ହେବା ସହ ସଂସଦର ଅନୁମୋଦନ ଲାଭ କଲା ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟାମକ ବିଲ୍। ମସ୍କୋଠାରେ ରୁଷ ପ୍ରତିପକ୍ଷଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଆସନ୍ତା ଡିସେମ୍ବରରେ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରାଯିବ ବୋଲି ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ, ଏବଂ ଡୁରାନ୍କପ୍ ଟ୍ରଫି ଫୁଟବଲ ଟାଇଟଲ ହାସଲ ପାଇଁ ଆସନ୍ତା ଶନିବାର ଡାଇମଣ୍ଡ ହାର୍ବର ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ହେବ ମୁକାବିଲା।